ଛବି ଦଶ ଏଷ୍ଟର ଇସ୍ରାଏଲର ଜିହୁଦୀ ଯୁବତୀ ଥିଲେ। ପିତାମାତା ମରିଯାଇଥିଲେ, ଏଣୁ ମର୍ଦ୍ଦକ୍ଷୟ ତାର ଯତ୍ନ ନେଲେ। ଏଷ୍ଟର ଓ ମର୍ଦ୍ଦକ୍ଷୟ ବନ୍ଦୀ ହୋଇ ପାରସ୍ୟ ଦେଶକୁ ନିଆଗଲେ। ପାରସ୍ୟର ରାଜା ମହା କ୍ଷମତାପନ ଥିଲେ, ସମସ୍ତେ ତାଙ୍କୁ ଭୟ କରୁଥିଲେ। ତାଙ୍କ ରାଣୀ ଯେତେବେଳେ ତାଙ୍କୁ ଅସନ୍ତୁଷ୍ଟ କଲା, ସେ ରାଣୀ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଲେ। ତହିଁରେ ତାଙ୍କ ସମଗ୍ର ରାଜ୍ୟର ସୁନ୍ଦରୀ ଯୁବତୀମାନଙ୍କୁ ତାଙ୍କ ପାଖକୁ ଅଣାଯିବାକୁ ଆଦେଶ ଦେଲେ। ସେମାନଙ୍କ ମଧ୍ୟରୁ ଏଷ୍ଟରଙ୍କୁ ନିଜର ନୂତନ ରାଣୀ ରୂପେ ବାଛି ନେଲେ। କିନ୍ତୁ ଏଷ୍ଟର ଯେ ଜିହୁଦୀ, ଏକଥା କାହାକୁ ପରିଚୟ ଦେଲେ ନାହିଁ।